ହ୍ୟାଲୋ, ମୁଁ 46 ନମ୍ବର ୱାର୍ଡରୁ ସୁରେଶ ନାୟକ କହୁଛି। VR 93 କ୍ୱାର୍ଟର ସାଇଡରେ ଆମ ଏଠି 6 ନମ୍ବର ରାଧାକୃଷ୍ଣ ବସ୍ତି କର ଉପର ସାହି, ତ ସେଠି ଗୋଟେ ଆମର ସୁରତ ଲାଇନ ଗୋଟେ ଫାଟିଯିବ ଯେ ପାଣି ପୁରା ଜମା ହେଇକି ମଶା ବହୁତ ଜୋରସେ ରହୁଛି। ତ ସେଠି ମିନିମମ ଆମେ ସେଠି 150-200 ଘର ଖଣ୍ଡେ ରହୁଛୁ। ବହୁତ ପରିଣାମରେ ମଶା ସେଗୁଡାକ ହେଇକିନା ଆକ୍ରାନ୍ତ ହେଇକିନା ଅଛି ଏ ଜାଗାଟା। ତ ସେଟା ହଉଛି ଆମର ପାଣ୍ଡିଆନ ସାରଙ୍କ ଗଳି VR 93 କ୍ୱାର୍ଟର ସାଇଡ ଟା। ଆସିକି ଟିକେ ସଫା କରିଦିଅନ୍ତୁ।